ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্ব প্রেম সর্ব ত্রাণকর্তা প্রেমময় মধুর ও অনন্ত ପ୍ରଭୁଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣମାନଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବରେ ରଖିଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ ଓ ତାହାଙ୍କ ଅନୁଗ୍ରହରେ ବାନ୍ଧି ରଖନ୍ତୁ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, ଯୀଶୁ ତୁମକୁ ଡାକନ୍ତି କି, ଭାଗ ଦୁଇ। ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛୁ। ହଁ ପ୍ରିୟ ଶ୍ରୋତା, ଆଉ ଥରେ ମୁଁ ଆପଣମାନଙ୍କୁ ପ୍ରଶ୍ନ କରୁଛି ଯେ ଯୀଶୁ ଆପଣଙ୍କୁ ଡାକୁଛନ୍ତି କି, ବା ଯୀଶୁ ଆପଣଙ୍କୁ ଡାକିଛନ୍ତି କି। ବର୍ତ୍ତମାନ ହିଁ ସେହି ସମୟ, ଯଦି ଆଜି ଯୀଶୁ ଆପଣଙ୍କୁ ଡାକୁଛନ୍ତି, କ'ଣ ସେହି ଡାକକୁ ଆପଣ ଗ୍ରହଣ କରୁଛନ୍ତି କି? ପ୍ରିୟ ଶ୍ରୋତା, ଯେହେତୁ ଆମ୍ଭେମାନେ ଶେଷ ସମୟରେ ବାସ କରୁଅଛୁ, କେଉଁ ମହତରେ ଏହି ପୃଥିବୀରେ କ'ଣ ଘଟିବ ତାହା ଆମେ ଜାଣିନାହୁଁ। ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ତାହାଙ୍କ ଆଗମନ ସହ ନିକଟ। ଯେପରିକି ତାଙ୍କର ସମସ୍ତ ବଡ଼ ବଡ଼ ଭାଇମାନଙ୍କ ଉପରେ ବା ସମସ୍ତ ପ୍ରିୟ ଲୋକମାନଙ୍କ ଉପରେ ଈଶ୍ୱର ଆହ୍ୱାନ କରିଥିଲେ। ଯେପରି ପବିତ୍ର ଶାସ୍ତ୍ରରେ ଯଦି ଆମେ ପଢ଼ିବା, ଲେବିୟ ଆଦି ପୁସ୍ତକଠୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ ସେଠି ସଦାପ୍ରଭୁ ପରମେଶ୍ୱର ଅନେକ ଲୋକମାନଙ୍କୁ ଡାକିଥିଲେ, ଆଉ ସେହି ଲୋକମାନେ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରି ଈଶ୍ୱରଙ୍କ କାର୍ଯ୍ୟ ଅନୁସାରେ ସେମାନେ କରିଥିଲେ। ଯେପରି ପାଉଲଙ୍କୁ ସେ ବାଛିଥିଲେ, ଆଉ ଯେ ମଣ୍ଡଳୀକୁ ନୂତନ ନିୟମରେ ସେ ସ୍ଥାପନ କରିବା ପାଇଁ ନିଜ କାର୍ଯ୍ୟରେ ନିଜ କଷ୍ଟରେ ସେ ଈଶ୍ୱରଙ୍କୁ କାର୍ଯ୍ୟ କରୁଥିଲେ। ପ୍ରିୟ ଶ୍ରୋତା, ପ୍ରକୃତରେ ଯେ ଜଣେ ବ୍ୟକ୍ତି ପରିତ୍ରାଣ ପାଇଥାଏ ଏବଂ ତାପରେ ପ୍ରଭୁଙ୍କ ସେବା କରିବାକୁ ଅନୁମତି ଦିଆଯାଏ, ତାହା ତୁଳନାରେ ଏକ ସୌଭାଗ୍ୟ ଏବଂ ଆଶୀର୍ବାଦ ଅଟେ। ସର୍ବଶେଷରେ ଆମେ ନର୍କରେ ରହିବାକୁ ଯୋଗ୍ୟ ଯଦି ଈଶ୍ୱରଙ୍କ ବାକ୍ୟ ତାହାଙ୍କ ଡାକରାକୁ ଅବହେଳା କରିବା ବା ମାନିବା ନାହିଁ। ଈଶ୍ୱରଙ୍କ କୃପା ହେତୁ ଆମର ଭରସା ହେବାର ଏକମାତ୍ର କାରଣ, ପ୍ରିୟସତା, ଏହା ଭାବିବା ଯେ ସେ ପାପୀମାନଙ୍କୁ ଉଦ୍ଧାର କରିବେ ଏବଂ ତାପରେ ସେମାନଙ୍କୁ ନିଜ କାର୍ଯ୍ୟ କରିବା ପାଇଁ ବ୍ୟବହାର କରିବେ। ଏହା ଏକ ସତ୍ୟ ଯାହା ବିଶ୍ୱାସରୁ ଅଧିକ ମୂଲ୍ୟବାନ ଅଟେ। ସେ ଆମକୁ ଆମ ବୋଲି ନିଅନ୍ତି, ତାଙ୍କ ଅନୁଗ୍ରହରେ ଆମକୁ ରକ୍ଷା କରନ୍ତି ଏବଂ ଆମକୁ ତାଙ୍କ ସେବାରେ ରଖନ୍ତି। ପ୍ରିୟ ଶ୍ରୋତା, ତୁମର ପରିତ୍ରାଣକୁ କଦାପି ଗ୍ରହଣ କର ନାହିଁ। ଯେତେବେଳେ ସେ ତୁମକୁ ଡାକିଲେ ଏବଂ ତୁମକୁ ଉଦ୍ଧାର କଲେ, ଯେ ଯାହା କଲେ ତାହା ଏକ ମୂଲ୍ୟବାନ ଜିନିଷ ଯାହା ମନ ବୁଝିପାରେ ନାହିଁ। ଯଦି ପ୍ରଭୁ ତୁମକୁ ପରିତ୍ରାଣ ପାଇଁ ଯୀଶୁଙ୍କ ନିକଟକୁ ଆସିବାକୁ ଡାକନ୍ତି, ତେବେ ତାଙ୍କର ଆହ୍ୱାନକୁ ଆଗ୍ରହ କର ନାହିଁ। ଯଦି ସେ ତୁମକୁ ସେବାର ଏକ ଗଭୀର ସ୍ତରକୁ ଡାକନ୍ତି, ତେବେ ଦ୍ୱିଧା କର ନାହିଁ, କିନ୍ତୁ ଯୀଶୁଙ୍କ ପାଇଁ ପୂର୍ଣ୍ଣ ବାହାରକୁ ଯାଅ। ତାଙ୍କର ଡାକ ମୂଲ୍ୟବାନ ଅଟେ, ପ୍ରିୟସତା, ତାଙ୍କର ଆହ୍ୱାନ ଏକ ମୂଲ୍ୟବାନ ଅଟେ। ଏହି ବ୍ୟକ୍ତିମାନଙ୍କୁ କିଛି ପ୍ରକୃତ ମହଙ୍ଗା ପସନ୍ଦ କରିବାକୁ ଆହ୍ୱାନ କରାଯାଇଥିଲା। ସେମାନେ ବାଛିଛନ୍ତି ସେମାନଙ୍କ ଛାଡ଼ିବାକୁ ଉପରେ ସାଙ୍ଗ, ସେମାନେ ପରିବାର, ସେମାନଙ୍କ ଭାଗ୍ୟ, ମୁଖ୍ୟତ୍ୱ କେବଳ ଜୀବନ ସେମାନେ କେବେ ଜଣାଶୁଣା ଥିଲା। ଅସୁନିଶ୍ଚିତ ପାଇଁ ସେମାନେ ନିର୍ଦ୍ଦିଷ୍ଟ ବାଣିଜ୍ୟ କରିବେ ବୋଲି ଆଶା କରାଯାଉଥିଲା। ଅଦୃଶ୍ୟମାନଙ୍କ ପାଇଁ ଦୃଶ୍ୟମାନେ, ଅଜ୍ଞାତ ପାଇଁ ଜଣାଶୁଣା, ସେମାନଙ୍କ ଅକ୍ଷରତମା ପାଇଁ ସେମାନଙ୍କର ସମର୍ଥ୍ୟ, ଅସମ୍ଭବ ପାଇଁ ସମ୍ଭବ କରିବା ପାଇଁ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଡାକିଥିଲେ। ଏହି ଲୋକମାନେ ଭିତରେ ବା ଏହିମାନେ ଏକ ମାଛ ଧରିବାକୁ ଜାଣିଥିଲେ, ତାହାଙ୍କ କାର୍ଯ୍ୟ, ତାହାଙ୍କ ଆଦାୟ ସବୁ ଏକ ମାଛ ଧରିବାର ବା ମାଛକୁ କିପରି ଧରିବାର, ଏହିପରି ସେମାନେ ଜାଣିଥିଲେ। ମାତ୍ର ଯୀଶୁ ଯାହା କରିବାକୁ ଡାକିଲେ ତାହା କରିବାକୁ ସେମାନେ ଅସହ୍ୟ ହେଲେ। ତାଙ୍କର ଡାକରା ଥିଲା ଏକ ଡାକରା ଯାହା ସେମାନଙ୍କୁ ସବୁକିଛି ଖର୍ଚ୍ଚ କରିବ। ଶେଷରେ ଏହି ବ୍ୟକ୍ତିଙ୍କ ପାଇଁ ସମସ୍ତେ ମରିଯିବେ ଯିଏ ସେମାନଙ୍କୁ ଅନୁସରଣ କରିବାକୁ ଆହ୍ୱାନ କରୁଥିଲେ। ପ୍ରିୟସୋତା, ଏହି ଆହ୍ୱାନ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଏକ ମୂଲ୍ୟବାନ ଆହ୍ୱାନ ଥିଲା। ତଥାପି ସେମାନେ ସ୍ଥିର କଲେ ଯେ ମୂଲ୍ୟ ଦେବାର ମୂଲ୍ୟ ଅଛି। ଯେପରି ବାଇବଲ କୁହେ, ଏହି ବାକ୍ୟର ଅର୍ଥ ହେଉଛି ସେମାନେ ଜାଲ ସହିତ ସେମାନଙ୍କ ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରିଛି। ସେମାନେ ଚାଲିଗଲେ ଏବଂ ସବୁକିଛି ଛାଡ଼ିଦେଲେ। ପ୍ରିୟସୋତା, ଯାହାଠାରୁ ଦୂରେଇ ଯାଉଥିଲେ ସେମାନଙ୍କ ଅପେକ୍ଷା ଯୀଶୁ ସେମାନଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା। ଯେତେବେଳେ ତୁମ ଜୀବନରେ ଏବଂ ମୋ ଜୀବନରେ ଯୀଶୁଙ୍କ ଡାକ ଆସେ, ଆମକୁ ବୁଝିବାକୁ ହେବ ଯେ ପ୍ରାୟତଃ ଏହା ଆମକୁ ବହୁତ ଖର୍ଚ୍ଚ କରିବ। ଅବଶ୍ୟ ତାଙ୍କର ପରିତ୍ରାଣ ମୁକ୍ତ ଏବଂ ସେବା କରିବାର ଶକ୍ତି ଆମକୁ ଅନୁଗ୍ରହ ଦ୍ୱାରା ମୁକ୍ତ ଭାବରେ ପ୍ରଦାନ କରାଯାଇଥାଏ, କିନ୍ତୁ ଉଦ୍ଧାର ହେବାର ତଥା ପ୍ରଭୁଙ୍କ ନିଃସ୍ୱପାର୍ଥର ଭାବରେ ସେବା କରିବାର ମୂଲ୍ୟ ପ୍ରାୟତଃ ଏକ ଉଚ୍ଚ ମୂଲ୍ୟ ଅଟେ। ସେଠାରେ ଅଛନ୍ତି ଯେଉଁମାନେ ତୁମେ ଉଦ୍ଧାର ହେବା ପରେ ଏହାକୁ ବୁଝିବେ ନାହିଁ, ସେମାନେ ତୁମର ଜୀବନର ପରିବର୍ତ୍ତନ ବୁଝିବେ ନାହିଁ, ସେମାନେ ତାହାଙ୍କୁ ଅନୁସରଣ କରିବାକୁ ଇଚ୍ଛା କରିବେ ନାହିଁ। ଯୀଶୁ ତୁମ ଜୀବନରେ ଥିବେ, ପାର୍ଥକ୍ୟକୁ ସେମାନଙ୍କୁ ବୁଝିବେ ନାହିଁ, ସେମାନେ ବୁଝିବେ ନାହିଁ ଯେ ଆପଣ କିପରି ତାଙ୍କ ସହିତ ଚାଲିବା ପାଇଁ ସବୁକିଛି ତ୍ୟାଗ କରିପାରିବେ। ଏହା ସେମାନଙ୍କ ପାଇଁ କୌଣସି ଅର୍ଥ ହେବ ନାହିଁ ଏବଂ ଫଳସ୍ୱରୂପ ଅନେକ ଆପଣଙ୍କ ଆଡ଼କୁ ମୁହଁ ଫେରାଇବେ ଏବଂ ଆପଣଙ୍କ ସହିତ ଆଉ କିଛି କରିବାର ନାହିଁ। ପ୍ରିୟସୋତା, ସେ ଆମକୁ ସେହି ସ୍ଥାନକୁ ଆସିବାକୁ ଚାହାନ୍ତି ଯେଉଁଠାରେ ଆମେ ତାଙ୍କୁ ଏବଂ ତାଙ୍କ ଇଚ୍ଛାକୁ ଏହି ଦୁନିଆର ଅନ୍ୟ କୌଣସି ଜିନିଷ ଅପେକ୍ଷା ଅଧିକ ମୂଲ୍ୟବାନ କରୁ। ଯେତେବେଳେ ପରିବାର, ବନ୍ଧୁ ଏବଂ ଭାଗ୍ୟ ଅପେକ୍ଷା ଯୀଶୁ ଆମ ହୃଦୟ ପାଇଁ ଅଧିକ ମୂଲ୍ୟବାନ ହେବେ, ସେତେବେଳେ ହେଁ ଆମେ ତାଙ୍କୁ ସେବା ପାଇବାକୁ ତାଙ୍କୁ ସକ୍ଷମ ହେବା। ବେଳେବେଳେ ଯାହାକୁ ତ୍ୟାଗ କରିବାକୁ କୁହାଯାଏ ତାହା ଜାଳ ବ୍ୟତୀତ ଆଉ କିଛି ନୁହେଁ। ଅନ୍ୟ ସମୟରେ ଆମ ପାଇଁ ପ୍ରକୃତରେ ମୂଲ୍ୟବାନ ଜିନିଷଗୁଡ଼ିକ ଉପରେ ଚାଲିବାକୁ ଆମକୁ ଆହ୍ୱାନ କରାଯାଏ। ଆମକୁ ସେହି ସ୍ଥାନକୁ ଆସିବାକୁ ପଡ଼ିବ ଯେଉଁଠାରେ ଯୀଶୁ ଦୁନିଆର ଅନ୍ୟ କୌଣସି ଜିନିଷ ଅପେକ୍ଷା ଅଧିକ ମୂଲ୍ୟବାନ ଅଟନ୍ତି। ଯଦି କେହି ଆପଣଙ୍କୁ କେବେ କୁହନ୍ତି ଯେ ପ୍ରଭୁଙ୍କ ସେବା କରିବା ଏକ ସହଜ ରାସ୍ତା, ସେମାନେ ଆପଣଙ୍କୁ ମିଛ କହୁଛନ୍ତି। ପରୀକ୍ଷା ହେବ, ସେଠାରେ ଆତ୍ମସମର୍ପଣ ହେବ, ସମସ୍ୟା ହେବ, ସେଠାରେ ଶତ୍ରୁମାନେ ରହିବେ, ଏପରିକି ସମସ୍ତ ଅସୁବିଧା ସହିତ ଯେଉଁମାନେ ଏହି ଦୁନିଆ ଦେଇ ଯିବାବେଳେ ସେମାନଙ୍କର ଅସୁନ୍ଦର ମୁଣ୍ଡକୁ ପଛରେ ପକାନ୍ତି। ଯୀଶୁ ଏହା ସମସ୍ତ ମୂଲ୍ୟବାନ ପ୍ରିୟସତା, ସେ ତୁମକୁ ପରିତ୍ରାଣ କରିବାକୁ ଡାକନ୍ତି କି? ସେ ତୁମକୁ ସେବା କରିବାକୁ ଡାକନ୍ତି କି? ମୋତେ ଆଉ ବିଳମ୍ବ କରିବାକୁ ଉତ୍ସାହିତ କରିବାକୁ ଦିଅ, କିନ୍ତୁ ତାଙ୍କ ନିକଟକୁ ଆସି ଈଶ୍ୱରଙ୍କ ଗୌରବ ପାଇଁ ବ୍ୟସ୍ତ ହେବାକୁ ଚେଷ୍ଟା କର। ତାଙ୍କର ଡାକରା ଏକ ଶକ୍ତିଶାଳୀ ଡାକରା ଅଟେ। ଯେତେବେଳେ ପ୍ରଭୁ ଆହ୍ୱାନ ଆସିଲା, ଏହି ଲୋକମାନେ ସେମାନଙ୍କ ଜାଳ ଏବଂ ବୃତ୍ତି ଛାଡ଼ି ଚାଲିଗଲେ। ସେମାନେ ଏକ କମିଟି ବୈଠକ ଡାକିଲେ ନାହିଁ, ବିତର୍କ କଲେ, ଭୋଟ ନେଲେ, ଚୁକ୍ତି ବିଷୟରେ ପଚାରିଲେ, କିମ୍ବା ସେବାର ଦୀର୍ଘାତା। ଯେତେବେଳେ ଯୀଶୁ ଡାକିଲେ, ଏହି ଲୋକମାନେ ତୁରନ୍ତ ତାଙ୍କୁ ଅନୁସରଣ କରିବାକୁ ସବୁକିଛି ଛାଡ଼ିଦେଲେ। ସେମାନେ ଜାହାଜକୁ ବାହାରି ଆସିଲେ ବା ଜାହାଜରୁ ବାହାରି ଆସିଲେ। ସେମାନେ ନିଜ ଜୀବନକୁ ଦୂରେଇ ଯାଇ ଯୀଶୁଙ୍କ ପଛେ ପଛେ ଗଲେ ଏବଂ ସେମାନେ ଜୀବନର ଏକ ଶକ୍ତିଶାଳୀ ପରିବର୍ତ୍ତନ ଅନୁଭବ କଲେ। ସେମାନଙ୍କର ଜୀବନ ଆଉ ସମାନ ନଥିଲା। ସେମାନେ ଜାଲ, ସେମାନଙ୍କ ଜାହାଜ, ସେମାନଙ୍କର ଆୟ, ସେମାନଙ୍କ ବନ୍ଧୁ ଓ ସେମାନଙ୍କର ପରିବାର ଛାଡ଼ି ଯେତେବେଳେ ସେମାନେ କେବଳ କରୁଛୁ ଯୀଶୁ କେବଳ କ'ଣ କରୁଛୁ ଥିଲା ଏକ ନୂତନ ଜୀବନଶୈଳୀ ଉପରେ ନେଲା। ପ୍ରିୟସତା, ଯେତେବେଳେ ସେମାନେ ଯୀଶୁଙ୍କ ପରେ ଆରମ୍ଭ କଲେ, ସେମାନେ ତାଙ୍କ ଦିଗକୁ, ତାଙ୍କ ଗନ୍ତବ୍ୟ ସ୍ଥାନକୁ ଡାକ ବେଗରେ ଏବଂ ତାଙ୍କ ପଦପକ୍ଷରେ ଚାଲିବା ଆରମ୍ଭ କଲେ। ତାହା ହେଉଛି ଯୀଶୁଙ୍କ ସେବା କରିବା। ଯେତେବେଳେ ସେମାନେ ଚାଲିଗଲେ, ସେମାନେ ପୁରୁଣା ଜୀବନକୁ ଫେରିବାରେ ସକ୍ଷମ ହେଲେ ନାହିଁ। ସେମାନେ ଚେଷ୍ଟା କଲେ, କିନ୍ତୁ ସେମାନେ ପଛକୁ ଫେରି ପାରିଲେ ନାହିଁ। ଯୀଶୁ ଏହି ଲୋକମାନଙ୍କ ପାଇଁ ସବୁକିଛି ବଦଳାଇଲେ। ସେମାନଙ୍କ ଜୀବନ କେବଳ ସମାନ ନଥିଲା, ପ୍ରକୃତରେ ପିତର, ଯାକୁବ ଏବଂ ଜହନ ଯୀଶୁଙ୍କ ପାଇଁ ଶହୀଦ ହୋଇଥିଲେ ଏବଂ ଜହନଙ୍କୁ ତେଲରେ ଫୁଟାଯାଇ ପାଟମସ୍ ନିର୍ବାସିତ କରାଯାଇଥିଲା। ପ୍ରିୟ ଶ୍ରୋତା, ଯେତେବେଳେ ଯୀଶୁଙ୍କ ଆହ୍ୱାନ ଏକ ଜୀବନକୁ ଆସେ, ତାହା ପରିତ୍ରାଣ ପାଇଁ ହେଉ କିମ୍ବା ସେବା ପାଇଁ, ଏହା ଏକ ଶକ୍ତିଶାଳୀ ଆହ୍ୱାନ। ଏହା ତୁରନ୍ତ କାର୍ଯ୍ୟରେ ପରିଣତ ହୁଏ। ଯେତେବେଳେ ପ୍ରଭୁ ଡାକନ୍ତି, ସେ ବିତର୍କ ଖୋଜନ୍ତି ନାହିଁ, ସେ ତତ୍କ୍ଷଣତା ଆଜ୍ଞା ଖୋଜନ୍ତି। ତାଙ୍କ ସହିତ ଡାକରା କରୁଥିବା ପ୍ରାଣୀମାନେ ଏକ ଶକ୍ତିଶାଳୀ ପରିବର୍ତ୍ତନ ଯାହା ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଘଟିଥାଏ। ଏହି ପରିବର୍ତ୍ତନର ଏତେ ବଡ଼ ଯେ ପୁରାତନ ଜୀବନ ଶୈଳୀକୁ ଫେରିବା କଳ୍ପନା କରିବା କଷ୍ଟକର ହୁଏ। ପ୍ରିୟସତା, ତାଙ୍କର ଆହ୍ୱାନ ଏବଂ ତାଙ୍କ ଆହ୍ୱାନକୁ ପାଳନ କରିବା ଦ୍ୱାରା ଆମର ପଥ ଅନୁସରଣ କରିବାକୁ, ଆମର ପଥ ଛାଡ଼ିବା, ତାଙ୍କ ଦିଗରେ ଚାଲିବା, ତାଙ୍କ ଗନ୍ତବ୍ୟ ସ୍ଥଳରେ ରହିବା, ତାଙ୍କ ବେଗରେ ଏବଂ ତାଙ୍କ ପଦପକ୍ଷରେ ଚାଲିବା, ଏହା ଏତେ ଶକ୍ତିଶାଳୀ ଯେ ଡାକିଥିବା ବ୍ୟକ୍ତି ଆମ ମଧ୍ୟରେ ଛିଡ଼ା ହୋଇଥିବା ଏବଂ ତାଙ୍କ ସହିତ ଚାଲିବା ମଧ୍ୟରେ ଥିବା ସବୁକିଛି ତ୍ୟାଗ କରିବାକୁ ଚାହାନ୍ତି। ପ୍ରିୟସତା, ସେଠାରେ ଅଛନ୍ତି ଯେଉଁମାନେ ତାଙ୍କୁ ଅନୁସରଣ କରିବାକୁ ଈଶ୍ୱରଙ୍କ ଆହ୍ୱାନ ଅନୁଭବ କରନ୍ତି, ତଥାପି ସେମାନେ ଜଗତର ଜିନିଷଗୁଡ଼ିକ ଉପରେ ଝୁଲିବାକୁ ପସନ୍ଦ କଲେ। ତାହା ତୁମ ସହିତ ହେବାକୁ ଦିଅ ନାହିଁ। ଯଦି ସେ ତୁମକୁ ଡାକନ୍ତି ଆଜି, ତେବେ ତାଙ୍କ ଜୀବନରେ ପରିବର୍ତ୍ତନ ଶକ୍ତି ଅନୁଭବ କରିବାର ପଥରେ କିଛି ଠିଆ ହେବାକୁ ଦିଅନ୍ତୁ ନାହିଁ। ଯଦି ତୁମେ କେବେ ତାଙ୍କୁ ଭେଟିବ ଏବଂ ତାଙ୍କ ଆହ୍ୱାନକୁ ଜବାବ ଦିଅ, ତୁମେ କେବେ ବି ସମାନ ହେବ ନାହିଁ। ଯେହେତୁ ପ୍ରିୟସତା, ତାଙ୍କର ଡାକରା ପ୍ରଫୁଲ୍ଲ ଅଟେ। ଏହି ସମସ୍ତ ବ୍ୟକ୍ତି ଜାଣିଥିଲେ ଜଣେ ମତ୍ସ୍ୟଜୀବୀ ବା ମତ୍ସ୍ୟଜୀବୀଙ୍କ ଜୀବନ ଯେତେବେଳେ ଯୀଶୁ ସେମାନଙ୍କୁ ଅନୁସରଣ କରିବାକୁ ଡାକିଲେ ସେମାନଙ୍କୁ ଏକ ପ୍ରତିଜ୍ଞା କଲେ ଯାହା ସେମାନେ ବୁଝିଥିଲେ। ସେମାନଙ୍କୁ କହିଥିଲେ ଯେ ସେମାନେ ତଥାପି ମତ୍ସ୍ୟଜୀବୀ ହେବେ, କିନ୍ତୁ ବର୍ତ୍ତମାନ ଠାରୁ ସେମାନେ ପୁରୁଷଙ୍କ ପାଇଁ ଅଙ୍ଗ କର୍ମ କରିବେ। ଗାଲିଲି ସମୁଦ୍ରରେ ସେମାନଙ୍କର ଜାଳ ପକାଇବା ପରିବର୍ତ୍ତେ ସେମାନେ ସୁସମାଚାର ଜାଲକୁ ମାନବିକ ସମୁଦ୍ରରେ ନିକ୍ଷିପ୍ତ କରିବେ। ଆକ୍ଷରିକ ଜାଲ ବଦଳରେ ସେମାନେ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିବେ। ସେମାନଙ୍କୁ ଯେପରି ଗ୍ରହଣ କରିବେ ଏବଂ ସେ ଯାହା କରିବାକୁ ଚାହୁଁଛନ୍ତି ସେଥିରେ ତିଆରି କରିବେ ବୋଲି ସେ ପ୍ରତିଜ୍ଞା କରିଥିଲେ, ଏବଂ ସେ ହିଁ କହିଥିଲେ ସେ ଏହି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିବର୍ତ୍ତନ କଲେ ଏବଂ ଈଶ୍ୱରଙ୍କ ଗୌରବ ପାଇଁ ସେମାନଙ୍କୁ ଶକ୍ତିଶାଳୀ ଗଭୀର ଉପାୟରେ ବ୍ୟବହାର କଲେ। ଯୀଶୁ ସେମାନଙ୍କୁ ଏପରି କଲେ ଯାହା ସେମାନେ କେବେ ହୋଇନଥିଲେ ଏବଂ ସେମାନେ ଯାହା କରିବାକୁ ଇଚ୍ଛା କରୁନଥିଲେ। ପ୍ରିୟସତା, ଯେତେବେଳେ ତାଙ୍କ ଆହ୍ୱାନ ଆସେ ଆପଣ କିଛି ପରିବର୍ତ୍ତନ ଘଟିବାକୁ ଆଶା କରିପାରନ୍ତି। ଆପଣ ହୁଏତ ଭାବିପାରନ୍ତି ଯେ ପ୍ରଭୁ ଆପଣଙ୍କୁ ଯେପରି ବ୍ୟବହାର କରିପାରିବେ ନାହିଁ ଏବଂ ଆପଣ ଠିକ୍ ହୋଇପାରନ୍ତି, କିନ୍ତୁ ସେ ଆମ ହୃଦୟର କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି ଏବଂ ସେ ଯାହା ଚାହାନ୍ତି ସେଥିରେ ଆମକୁ ସୃଷ୍ଟି କରନ୍ତି। ପ୍ରିୟସତା, କୌଣସି ପ୍ରକାରକ ବା କୌଣସି ପ୍ରଚାରକ ଜାଣନ୍ତି ନାହିଁ ଯେତେବେଳେ ତାଙ୍କୁ ପ୍ରଥମେ ଡକାଯାଏ, ଯେତେବେଳେ ସେମାନେ ଏହା କରିବାକୁ ଚାହାନ୍ତି ସେତେବେଳେ ସେମାନେ ଯାହା କରିବାକୁ ଚାହାନ୍ତି ତାହା କରିପାରିବେ ନାହିଁ, କିନ୍ତୁ ପବିତ୍ର ଆତ୍ମା ଈଶ୍ୱରଙ୍କ ସନ୍ତାନର ହୃଦୟରେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କୁ ଗୁରୁଙ୍କ ସେବା ପାଇଁ ପ୍ରସ୍ତୁତ କରନ୍ତି। ପ୍ରିୟ ଶ୍ରୋତା, ତୁମର ସର୍ବୋତ୍ତମ କାର୍ଯ୍ୟ ହେଉଛି ତୁମର ଜୀବନର ମାଟିକୁ ସ୍ୱର୍ଗୀୟ କୁମ୍ଭାରର ହାତରେ ରଖିବା। ନିଜକୁ ନିଜ ଅଧୀନରେ ରଖ ଏବଂ ସାବଧାନ, ସେ ତୁମକୁ ବ୍ୟବହାର କରିବେ। ସର୍ବଶେଷରେ ସବୁଠାରୁ ବଡ଼ ଦକ୍ଷତା ହେଉଛି ଉପଲବ୍ଧତା। ଯଦି ତୁମେ ନିଜକୁ ତାଙ୍କ ନିକଟରେ ଉପଲବ୍ଧ କର, ପରମେଶ୍ୱର ତୁମକୁ ବ୍ୟବହାର କରିବେ। ଈଶ୍ୱରଙ୍କ କେତେକ ପସନ୍ଦ, କେତେକ ସର୍ବାଧିକ ସମ୍ଭାବ୍ୟ ପ୍ରାର୍ଥୀ ଥିଲେ, ସେ ପରିତ୍ରାଣ ପାଇଲେ ଏବଂ ସେ ସଙ୍ଗେ ସଙ୍ଗେ ପ୍ରଭୁଙ୍କ ନିକଟରେ ନିଜକୁ ଉପଲବ୍ଧ କରାଇଲେ ଏବଂ ଈଶ୍ୱର ତାଙ୍କୁ ଶକ୍ତିଶାଳୀ ଉପାୟରେ ବ୍ୟବହାର କଲେ, ଯେପରି ପିତର ଗିଦିଅନ, ଦାଉଦ ଏବଂ ମୋଶଙ୍କ ବିଷୟରେ ଚିନ୍ତା କରନ୍ତୁ। ପ୍ରିୟ ଶ୍ରୋତା, ଯଦି ପ୍ରଭୁ ତାଙ୍କ ଗୌରବ ପାଇଁ ଏହିପରି ଲୋକଙ୍କୁ ବ୍ୟବହାର କରିପାରିବେ, ତେବେ ସେ ଆମ ପରି ଲୋକଙ୍କୁ ବ୍ୟବହାର କରିପାରିବେ। ହଁ ପ୍ରିୟ ଶ୍ରୋତା, ସେହିଦିନ ଯେତେବେଳେ ଯୀଶୁ ସେହି ଜାହାଜଗୁଡ଼ିକ ଦେଇ ବୁଲିବାକୁ ଆସିଲେ, ସେହି ଚାରିଜଣ ବ୍ୟକ୍ତି ସେମାନଙ୍କ ସମୟ ନଷ୍ଟ ନକରୁନଥିଲେ। ଦୁଇ ଜଣ ଜାଲ ପକାଉଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଯଦି ଆପଣ ଜାଲ ପକାନ୍ତି ନାହିଁ ତେବେ ଆପଣ ମାଛ ଧରିବେ ନାହିଁ। ଅନ୍ୟ ଦୁଇ ଜଣ ଜାଲ ସଂଶୋଧନ କରୁଥିଲେ। ସେମାନେ ଜାଣିଥିଲେ ଯେ ଯଦି ଜାଲରେ ଛିଦ୍ର ଥାଏ ତେବେ ଧରାଯାଇଥିବା କୌଣସି ମାଛ ମୁକ୍ତ ଭାବରେ ପହଁରି ପାରନ୍ତି। ସେହିପରି ପ୍ରିୟସତା, ସେମାନେ ବ୍ୟସ୍ତ ଥିଲେ, କିନ୍ତୁ ସେମାନେ ଅନନ୍ତ ପ୍ରକୃତିର କିଛି କରୁନଥିଲେ। ଅନ୍ୟ ଅର୍ଥରେ ସେମାନେ ନିଜ ଜୀବନ ବଞ୍ଚାଇଥାନ୍ତେ, ମାଛ ଧରିଥାନ୍ତେ, ପରିବାର ପ୍ରତିପୋଷଣ କରିଥାନ୍ତେ, ମରିଥାନ୍ତେ ଏବଂ ଭୁଲି ଯାଇଥାନ୍ତେ। ଯଦି ଯୀଶୁ ସେମାନଙ୍କୁ ନୂତନ ଜୀବନକୁ ଡାକିନଥାନ୍ତେ, ଯେତେବେଳେ ସେମାନେ ଯୀଶୁଙ୍କୁ ଅନୁସରଣ କଲେ ସେମାନଙ୍କ ଜୀବନ ତୁରନ୍ତ ଅନନ୍ତ ମୂଲ୍ୟ ପାଇଲା। ଈଶ୍ୱର ସେମାନଙ୍କୁ ସେହି ଉପାୟରେ ବ୍ୟବହାର କଲେ ଯାହା ଆଜି ବି ଜଗତକୁ ପ୍ରଭାବିତ କରେ। ସେ ସ୍ପର୍ଶ କରୁଥିବା ଜୀବନକୁ ସେ କରନ୍ତି। ସେ ଆମକୁ ସାମ୍ପ୍ରତିକ ଏବଂ ଅସ୍ଥାୟୀରୁ ଦୂରେଇ ନେଇ ଆମକୁ ଏପରି ସ୍ଥିତିରେ ରଖନ୍ତି ଯେଉଁଠାରେ ଆମେ କିଛି ଜିନିଷର ଅଂଶ ହୋଇପାରିବା ଯାହା ଚିରଦିନ ପାଇଁ ରହିବ। ପ୍ରିୟ ଶ୍ରୋତା, କେଉଁ ଦିନରେ ତୁମେ ତୁମର ଧନ ସଂଗ୍ରହ କରୁଛ? ପ୍ରିୟସତା, ଆପଣ ଅନନ୍ତ ମହତ୍ଵପୂର୍ଣ୍ଣ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି କି? ପରିତ୍ରାଣ ପାଇଁ ଆଜି ଯୀଶୁ ତୁମ ପାଖକୁ ଆସିବାକୁ ଯୀଶୁ କହୁଛନ୍ତି। ଆପଣ ତାଙ୍କ ଆହ୍ୱାନ ସହିତ କ'ଣ କରିବେ? ପ୍ରିୟସତା, ଯଦି ଆଜି ସେହି ପରମେଶ୍ୱର ଡାକିବେ, ଏହି ଦେବୀ ବର୍ତ୍ତମାନ ଖୋଲା ଅଛି। ସେ ସକାଳେ ଗାଲିଲି ସମୁଦ୍ର କୂଳରେ ସେହି ଡଙ୍ଗା ଗୁଡ଼ିକ ଦେଇ ଯିବା ବେଳେ ସେ ବର୍ତ୍ତମାନ ତୁମ ହୃଦୟ ଦେଇ ଯାଉଛନ୍ତି। ମୁଁ ଜାଣେ ସେ ବର୍ତ୍ତମାନ କାହା ସହିତ କଥା ହେଉଛି। ଯଦି ସେ ତୁମକୁ ଡାକନ୍ତି, ବର୍ତ୍ତମାନ ତାଙ୍କ ନିକଟକୁ ଆସିବାର ସମ୍ଭବ ଅଛି। ଆପଣ ପ୍ରଭୁଙ୍କ ଆହ୍ୱାନକୁ ଗ୍ରହଣ କରିବେ ଏବଂ ଆପଣ ତାଙ୍କ ନିକଟକୁ ଆସିବେ କି? ଏହା ହିଁ ସେହି ସମୟ। ପ୍ରିୟସତା, ଯୀଶୁ ପ୍ରଭୁ ବହୁ ଶୀଘ୍ର ଆସୁଅଛନ୍ତି। କ'ଣ ଆପଣ ତାହାଙ୍କ ଡାକରାକୁ ଗ୍ରହଣ କରୁଛନ୍ତି କି? ତାହେଲେ ଚାଲନ୍ତୁ ଏହି ଆଶାରେ ଆମେ ତାହାଙ୍କ ପ୍ରେମମୟ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ତ୍ରାଣକର୍ତ୍ତା ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆମ ପାପ ସବୁ କ୍ଷମା କର ତୁମ ସେହି ବହୁମୂଲ୍ୟ ରକ୍ତରେ। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷମା ଅଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRENDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।